ଶକ୍ତି ଉପାସକ ମହୁରୀ ରାଜବଂଶ ଶାସିତ ହେଉଥିବା ମହୁରୀ ରାଜ୍ୟର ଐତିହାସିକ ରାଜଧାନୀ ବ୍ରହ୍ମପୁର। କାହିଁ କେଉଁ କାଳୁ ଆଦିମାତା ଏଠି ଅଧିଷ୍ଠିତା ବ୍ରହ୍ମମୟୀ ମା ବୁଢ଼ୀ ଠାକୁରାଣୀଙ୍କ ରୂପରେ। ତାଙ୍କରି ଅଞ୍ଚଳରେ ହୋଇଥିବା ଅଦ୍ଭୁତ ସୃଷ୍ଟି ଭଳି ମାଙ୍କର ପ୍ରତି ଦୁଇ ବର୍ଷରେ ହେଉଥିବା ଯାତ୍ରା ମଧ୍ୟ ଅଦ୍ଭୁତ ଅନନ୍ୟ। ଶକ୍ତିମୟୀ ମା ଠାକୁରାଣୀ ସତେ ଯେମିତି ଶକ୍ତି ସଞ୍ଚରଣ କରନ୍ତି ଏହି ସହରକୁ ଏ ଯାତ୍ରା ଅବସରରେ, ବ୍ରହ୍ମପୁର ହୋଇଯାଏ ଶକ୍ତିକ୍ଷେତ୍ର, ଆଉ ଏ ଯାତ୍ରା ହୋଇଯାଏ ବିଶ୍ୱପ୍ରସିଦ୍ଧ ଶକ୍ତିଯାତ୍ରା, ବିଶ୍ୱପ୍ରସିଦ୍ଧ କଳସ ଯାତ୍ରା, ବିଶ୍ୱପ୍ରସିଦ୍ଧ ପାରମ୍ପରିକ ଠାକୁରାଣୀ ଯାତ୍ରା।
ତୋ ମଥାରେ ପଗଡ଼ି, ପାଦରେ ଘାଗୁଡ଼ି, ଅଣ୍ଟାରେ ଗାମୁଛା କସ। ତୋ ମଥାରେ ପଗଡ଼ି, ପାଦରେ ଘାଗୁଡ଼ି, ଅଣ୍ଟାରେ ଗାମୁଛା କସ। ତୋ ମଥାରେ ପଗଡ଼ି, ପାଦରେ ଘାଗୁଡ଼ି, ଅଣ୍ଟାରେ ଗାମୁଛା କସ। କଳରେ ନାଇଛୁ ପାନ ଖିଲ ଖଣ୍ଡେ, ଆରେ କଳରେ ନାଇଛୁ ପାନ ଖିଲ ଖଣ୍ଡେ। ରଖି ପଟା ପଟା ନିଶରେ ମୁତୁ କୁନ୍ଦିଆ ହସ ହସି, ସକନେ ରାନ୍ଧିଛୁ ବେଶରେ ତୋର ଗଜା ବୟସ। ଢୋଲ ବାହିବୁ ସହଳ ଆସରେ ଭାଗିଯିବ ଅଳସ। ବାଙ୍ଗରା ଟାଙ୍ଗରା ଶୈବ ଢୋଲିଆରେ ୟାଙ୍କୁ ନ ପାରେ ଦଇବ, ଆରେ ବାଙ୍ଗରା ଟାଙ୍ଗରା ଶୈବ ଢୋଲିଆରେ ୟାଙ୍କୁ ନ ପାରେ ଦଇବ। ବାଙ୍ଗରା ଟାଙ୍ଗରା ଶୈବ ଢୋଲିଆରେ ୟାଙ୍କୁ ନ ପାରେ ଦଇବ। ସହଜେ ତୁ ଟିକେ ଦେଖିବାକୁ ଗେଡ଼ା, ଆରେ ସହଜେ ତୁ ଟିକେ ଦେଖିବାକୁ ଗେଡ଼ା। ତୋ ସାଥେ କିଏ ବାହିବରେ ଭାଇ ଢୋଲ ବାଦନ ଘୋଟ, ସାପ ସିନା ବି ଛଟାଣରେ ଏକା ଛୋଟାଣ କଣ। ଟୋକା ନାଚିବେ କଲେଣି ମନରେ ଢୋଲ ପିଟି ଜାଧନ। ସାରା ଓଡ଼ିଶାରେ ଚହଳ ପଡୁଛି ବ୍ରହ୍ମପୁର ଠାକୁରାଣୀ, ଆରେ ସାରା ଓଡ଼ିଶାରେ ଚହଳ ପଡୁଛି ବ୍ରହ୍ମପୁର ଠାକୁରାଣୀ। ଆରେ ସାରା ଓଡ଼ିଶାରେ ଚହଳ ପଡୁଛି ବ୍ରହ୍ମପୁର ଠାକୁରାଣୀ। ବରଷେ ଅନ୍ତରେ ଯାତ୍ରା କରନ୍ତି, ଆରେ ବରଷେ ଅନ୍ତରେ ଯାତ୍ରା କରନ୍ତି। ଏ କଥା ଥିବୁ ତୁ ଜାଣିରେ ବ୍ରହ୍ମପୁରରେ ପରାଜାତ, ଚାଲଇ ମାସ ତାରାରେ ଠାକୁରାଣୀ ଯାତରା। ବଡ ଗହଳି ବଜାର ତାରାରେ ଶହ ଶହ ପସରା। କହୁଛି ମୁଁ ଯାହା ଶୁଣରେ ଢୋଲିଆ ମାଙ୍କ ଜାତର ହସ୍ୟ, କହୁଛି ମୁଁ ଯାହା ଶୁଣରେ ଢୋଲିଆ ମାଙ୍କ ଜାତର ହସ୍ୟ। କହୁଛି ମୁଁ ଯାହା ଶୁଣରେ ଢୋଲିଆ ମାଙ୍କ ଜାତର ହସ୍ୟ। ମା ସାନ୍ତାଣୀ ବୁଢ଼ୀ ଠାକୁରାଣୀ, ଆରେ ମା ସାନ୍ତାଣୀ ବୁଢ଼ୀ ଠାକୁରାଣୀ। ଆସନ୍ତି ହୋଇ ହରସରେ ବାପ ଘରକୁ ବୁଲି, ବ୍ରହ୍ମପୁର ସାରା ହାଲହୁଣିରେ ମା ଆସିବେ ବୋଲି। ବନ୍ଧୁ ବାନ୍ଧବେ ଡାକିବେ ବୁଲିରେ କାମ ଧନ୍ଦାକୁ ଭୁଲି। ଥ୍ୟାଙ୍କ୍ ୟୁ। ମାଙ୍କର ବାପା ଦେଶ ବେହେରା ସେ ମଙ୍ଗଳବାର ସକାଳେ ଆରେ ମାଙ୍କର ବାପା ଦେଶ ବେହେରା ସେ ମଙ୍ଗଳବାର ସକାଳେ ମାଙ୍କର ବାପା ଦେଶ ବେହେରା ସେ ମଙ୍ଗଳବାର ସକାଳେ ନିତ୍ୟକର୍ମ ସାରି ମାଙ୍କୁ ସୁମରି ଆରେ ନିତ୍ୟକର୍ମ ସାରି ମାଙ୍କୁ ସୁମରି ଉପାସ ରହିନି ଦୋଳରେ ଶଙ୍ଖା ଶାଢ଼ୀ ସିନ୍ଦୁର ଧୂପ ଦୀପ ଝୁଣା ଫୁଲମାଳରେ ହରି ଭୋଗ ସମ୍ଭାର ପାଖେ ନେଇ ସାରା ପରିବାରରେ ବାହାରନ୍ତି ମନ୍ଦିର ଆରେ କେତେ ପଟୁଆର ବାଜା ବାଜଣା ତୁ ଦେଖିଲେ ଜାଣିବୁ ସିନା ଆରେ କେତେ ପଟୁଆର ବାଜା ବାଜଣା ତୁ ଦେଖିଲେ ଜାଣିବୁ ସିନା କେତେ ପଟୁଆର ବାଜା ବାଜଣା ତୁ ଦେଖିଲେ ଜାଣିବୁ ସିନା ଅଧିଆ ପଡନ୍ତି ମା ପାଦ ତଳେ ଆରେ ଅଧିଆ ପଡନ୍ତି ମା ପାଦ ତଳେ କରି ମାଙ୍କୁ ପ୍ରାର୍ଥନାରେ ବାପା ଦେଶ ବେହେରା ମୃତରେ କରି ମାଗଣାରେ ହୋଇଥାନ୍ତି ନେହୁରା ଡାକି ଆଣନ୍ତି ରେ ବେହେରାରେ ନିଜ ଝିଅକୁ ପରା ବାପ ଘର ଦାଣ୍ଡ ଦୁଆର ମୁହଁରେ ଦେଶ ବେହେରା ସାହିରେ ଆରେ ବାପ ଘର ଦାଣ୍ଡ ଦୁଆର ମୁହଁରେ ଦେଶ ବେହେରା ସାହିରେ ବାପ ଘର ଦାଣ୍ଡ ଦୁଆର ମୁହଁରେ ଦେଶ ବେହେରା ସାହିରେ ଯତ୍ନରେ ଏକ ଅସ୍ଥାୟୀ ମନ୍ଦିର ଆରେ ଯତ୍ନରେ ଏକ ଅସ୍ଥାୟୀ ମନ୍ଦିର ରହିଥାଏ ଗଢା ହୋଇରେ ମା ସେଠାରେ ନିଜେ ଆସି ଭରସେ ହୁଅନ୍ତି ବିଜେରେ ବସିଥାନ୍ତି ମଉଜେ ବୁଲି ବାହାରନ୍ତି ନୀତି ସନ୍ଧ୍ୟାରେ ତାଙ୍କୁ ଗାଇ ଦବାଜେ ଏ ଢୋଲିଆ ବାପ ଘରେ ଝିଅ ବଡ ଗେଲାଦୁଲା ପ୍ରତିଦିନ ସଞ୍ଜ ବେଳେ ଆରେ ବାପ ଘରେ ଝିଅ ବଡ ଗେଲାଦୁଲା ପ୍ରତିଦିନ ସଞ୍ଜ ବେଳେ ବାପ ଘରେ ଝିଅ ବଡ ଗେଲାଦୁଲା ପ୍ରତିଦିନ ସଞ୍ଜ ହେଲେ ସାହିରୁ ସାହିକୁ ବୁଲିଥାନ୍ତି ମା ଆରେ ସାହିରୁ ସାହିକୁ ବୁଲିଥାନ୍ତି ମା ଅଗଣିତ ଭକ୍ତ ମେଳରେ ଭକ୍ତ ଉଦ୍ଧାର ପାଇଁ ମା ବୁଲନ୍ତି ସାହିକି ସାହିରେ ଦର୍ଶନ ଦେବା ପାଇଁ କୃପା ବିତରନ୍ତି କୃପା ମୟୀରେ ପାଦ ନାଚନ ପାଇଁ ଆରେ ମାଙ୍କ ଚରିତ ଜାଣିବାକୁ ତୁ ତ କରିଅଛୁ ଯେବେ ମନ ଆରେ ମାଙ୍କ ଚରିତ ଜାଣିବାକୁ ତୁ ତ କରିଅଛୁ ଯେବେ ମନ ମାଙ୍କ ଚରିତ ଜାଣିବାକୁ ତୁ ତ କରିଅଛୁ ଯେବେ ମନ ବ୍ରହ୍ମମୟୀ ବୁଢ଼ୀ ଠାକୁରାଣୀ ନାମେ ଆରେ ବ୍ରହ୍ମମୟୀ ବୁଢ଼ୀ ଠାକୁରାଣୀ ନାମେ କ୍ୟାସେଟ ଗୋଟିଏ କିଣେ ରେ ବୁଝିଯିବୁ ଯତ୍ନେ ଯଦି ବେଶୀ ଜାଣିଲା କାରଣରେ ବୋଲି ଆଗିତ ନାମେ ଆଉ ଗୋଟିଏ କ୍ୟାସେଟ କିଣେ ରେ ସବୁ ବିଷୟ ଜାଣେ କହୁଅଛି ଶୁଣ ଏ ଯାତ୍ରା କାରଣ କାହିଁକି ହୁଏ ଜାତ আরে কহু অছি শুণ এ যাত্রা কারণ কাহিকি হুয়ে যাত কহু অছি শুণ এ যাত কারণ কাহিকি হুয়ে যাত কিপরি এ যাত ভিআইলে মাত আরে কিপরি এ যাত ভিআইলে মাত কহুছি আর বৃত্তান্তরে ঢোল বজা ঢুলিয়া দিনে ঘটিলা ঘটনা যাহারে যদি শুনিবু তাহা মোর পাখ ফুটি কিয়ে আরে রঙে ঢোল তুবা মাঙ্ক চরিত শুণ কহুছি বখাণি বুড়ি সাঁতাণী ব্রহ্মপুর ঠাকুরাণী বড় প্রত্যক্ষ মহি সে জগতর মাতা অপার মহিমা তাঙ্ক অসীম ক্ষমতা মা নাম সুমরি তু বাহুছি বুঢ়ল মানিম বোল পাইবু দিনে তার মূল বজা তু ঢোল রক্ত বন্যা সুশোভা সিন্দুর বোলা মুখ তিনেতি স্মিত হাসিনি দিব্য রূপ রেখ কপালে বিরাজে রৌপ্য অপূর্ব কিরটি লহ লহ জিহ্বা মা চাহিছি তরাটি কন্নরে ঝুম্পি ঝলকা নাসারে বসণি মা ঢল ঢল নেত্রে দেখ ই সকল আমূল তুল গলারে মন্দার মাল দিছে চমৎকার কলা শাড়ি কলা চুড়ি ভুষি কাবর ঝট ঝট দন্ত পন্তি দিব্য রূপ শোভা মস্তক পথ ভাগরে সোহে রৌপ্য প্রভা ধূপ দীপ ঝুণা গন্ধে চমকে মন্দির রে ঢোলকার ঘরে তোমাকে তোমার মানি মন্দির নড়িয়া কদলী পিঞ্ছ মুঠা উনেত দেই পুজিলে মা হুয়ন্তি ভারি প্রীত সাষ্টাঙ্গে শরণ গলে মা পাদ তলে সংকটু উধারি থান্তি মা বলে বলে মা পাদে আশ্রা করি কাটুছি বুদিন ঢোলিয়া ধন ঠাকুরাণী হেবে প্রসন্ন জানিত মন ইচ্ছাময় ইচ্ছা কলে দুব হুয়ে দারু অসম্ভব সম্ভব হুয়ই তা কৃপারু অন্ধকু নয়ন পুত্রী কুমিলে পুত্র মান চাহিলে বুথে ন রহলে পত্র হেমন্ত মহিমা মই বিরল জগতে ঢোলিয়া সতে মহিমা গাউছি মুগিতে সুমরিতে দিনক ঘটনা এবে শুণরে ঢোলিয়া মন দেই শুণুথিবু কহুছি মু যাহা মাঙ্ক জাত ভিয়াণ হইবা বিষয় ঢোল বাহুথিবু সিনা রখিথিবু লয় কেশ বেহেরা নামরে একই ভকত যে প্রতিনিত্য মা মন্দিরে উপস্থিত হুয়ন্তি সেত নিত্য কর্ম সারি সদা মন্দির গমন কর সবে হেরা নিত্য প্রতিদিন দিনে দেশ বেহেরা মাঙ্ক আরাধনা সারি ফেরু ফেরু মধ্যরাত্রি হেলা সিনা মধ্যরাত্রে যাহা সবু ঘটিলা ঘটনা দলিয়া ননা শুনি এক ঝিও কান্দনা হইলে বনা ଶନିରେଖି ଚତୁର୍ଦିଗେ ଚକିତ ଅବସ୍ଥାରେ ଦେଖିଲେ ଏକ ନିରାଶା ଝିଅକୁ ରାସ୍ତାରେ ବିକଳ ହୋଇ ବାଳିକା କର ଇରୋଦନ ଦୁଃଖରେ ଶୁଖି ଯାଇ ସୀତାଚନ୍ଦ୍ର ବଦନ ନିହାତି ନିରୋଳା ରାସ୍ତା ସମୟ ନିଶାର୍ଦ୍ଧ କିବା ପ୍ରମାଦ ପଡ଼ିଛି ଝିଅକୁ ଅସାଧ୍ୟ ଜାଣି ସେ ବାଧ୍ୟ ଝିଅଟିକୁ ଦେଖିରେ ସବେ ହେରା ହୃଦୟ ଦୟାରେ ଭରନ୍ତେ ସେ ମାଗିଲେ ପରିଚୟ କିଏ ଲୋ ମା ଝିଅ ତୁ ଏ ନିଶାର୍ଦ୍ଧ ରାତିରେ ଏକା କିମ୍ପା କାନ୍ଦି ବୁଲୁ ନାହିଁ କେ ସାଥିରେ କିମ୍ପାଇଁ କାନ୍ଦୁଛୁ ଝିଅ ପାରିବୁ କି କହି ଝିଅ ଚାନ୍ଦ ମୁହିଁ ମୁଁ ଅଛି ଭୟ କର ନାହିଁ ନ କାନ୍ଦ ତୁହି ଏହା ଶୁଣି ଝିଅ ଦେଶ ବେହେରା ନିକଟ କହୁଛି ଭୁଲି ଗଲି ମୁଁ ବାପ ଘର ବାଟ ବାପା ଘରକୁ ଯିବି ମୁଁ ବାଟ ପାଉନାହିଁ ଦୟାକରି ମୋତେ ମୋର ବାପ ଘରେ ନେଇ ଛାଡ଼ି ଦେଇପାରିବ କି ଏତିକି ମାତର ସାହାଯ୍ୟ କର ଧର୍ମ ହୋଇବ ତୁମର ମିନତି ମୋର ପ୍ରବୋଧି ଦେଶ ବେହେରା କହନ୍ତି ଝିଅକୁ କାହିଁକି ବ୍ୟସ୍ତ ମା ବାପ ଘରକୁ ଯିବାକୁ ଏ ଅର୍ଦ୍ଧରାତ୍ରରେ ମୁଁ ବାକି ମନ୍ତ ପ୍ରକାର ଖୋଜି ବାହାର କରିବି ତୋର ବାପ ଘର ମୁଁ ତୋର ବାପ ସମାନ ନୁହେଁ କିଲୋ ଝିଅ ମୋ ଘରେ ରହ ପାହିଲେ ରାତି ମୁଁ ନିଶ୍ଚୟ ତୋ ପିତ୍ରାଳୟ ଛାଡ଼ି ଦେବି କର ନା ଭୟ ମୋ ସୁନା ଝିଅ ଦେଶ ବେହେରା ମୁଖରୁ ଏ ମନ୍ତ ବଚନ ସରି ନାହିଁ ଝିଅଟି ହୋଇଲା ଅନ୍ତର୍ଧାନ ପଲକ ପଡ଼ିବା ମାତ୍ରେ ଦେଖିବା ବେଳକୁ ଦେଶ ବେହେରା ଆଉ ନ ଦେଖିଲେ ଝିଅକୁ ଚତୁର୍ଦିଗେ ନିରେଖନ୍ତି ନୟନ ଫେରାଇ ସେ ଝିଅ କାହିଁ ଗଲା ଜାଣିପାରିଲେ ନାହିଁ ଢୋଲିଆ ଭାଇ କାହିଁ ଗଲୁ ଝିଅ ଦେଶ ବେହେରା ଡାକନ୍ତି ଯଥିତ ମନରେ ଚତୁର୍ଦିଗେ ସେ ଦେଖନ୍ତି କାହିଁ ନ ପାଇଲେ ଦେଶ ବେହେରା ଝିଅକୁ ଅତି ଦୁଃଖେ ମଧ୍ୟ ରାତ୍ରେ ଫେରିଲେ ଘରକୁ ଅନାତିନି ଝିଅଟିକୁ ସାହାଯ୍ୟ ସାମାନ୍ୟ ଉପଦାତନ ନ କଲି ଦିକମ ଜୀବନ ଭାବନ୍ତି ମନ ଏବେ ଯା କହୁଛି ଟିକେ ମନ ଦେଇ ଶୁଣ ନିଶାର୍ଦ୍ଧ ସମୟ ମା କରନ୍ତି ଭ୍ରମଣ ସିଂହ ବାହାନରେ ବସି ବୁଢ଼ୀ ଠାକୁରାଣୀ ଜମିବା କାଳେ ଦେଶ ବେହେରା ଭକ୍ତି ରାଣୀ ଭକ୍ତକୁ ଦର୍ଶନ ଦେଲେ ଝିଅ ରୂପ ଘେନି ମା ଠାକୁରାଣୀ ଦେଶ ବେହେରା ତା ନ ଜାଣି କରେ ଭାଳେଣୀ ଦୁଃଖରେ ଦେଶ ବେହେରା ବିଚଳିତ ମନେ ନିଦ୍ରା ଯାଇଛନ୍ତି ମା କହିଲେ ସ୍ୱପ୍ନେ ବାପା ହେ ମୁଁ ନିଶାରେ ଭ୍ରମିବା ଅବସ୍ଥାରେ ମନ୍ଦିରରୁ ଫେରୁଥିଲି ଦେଖିଲି ରାସ୍ତାରେ ଆଶ୍ୱାସନା ଦେଲ ମୋତେ ଝିଅ ବୋଲି କହି ମୋ ବାପା ହୋଇ ରହିବ ସବୁଦିନ ପାଇଁ ମା ଦେଲେ କହି ସ୍ୱପ୍ନରେ କହନ୍ତି ମା ବର ସେ ଅନ୍ତରେ ଡାକି ଆଣୁଥିବ ବାପା ତୁମରି ଦୁଆରେ ମୋର ହଣି କାଳେ ପ୍ରାୟ ଏକୋଇଶ ଦିନ ଠାକୁରାଣୀ ଯାତ୍ରା ରୂପେ ହୋଇବ ପାଳନ ଅଛନ୍ତି ଯେମିତି ଖୁସିରେ ଅତି ସାହିରୁ ସାହିକି ବୁଲିବି ସନ୍ଧ୍ୟାରେ ନୀତି ଆଉ ଏକ କଥା ବାପା ମନେ ରଖିଯିବ ତୁମେ ମୋର ବାପା ଯେଣୁ ମୋତେ ନ ପୁଜିବ କାଲି ପ୍ରଭାତରୁ ଉଠି ପ୍ରଥମେ ଯାହାକୁ ଦେଖିବ ସେ ଯୋଗ୍ୟ ମୋର ପୂଜା କରିବାକୁ ଫେରିବି ମୋ ବାପ ଘରୁ ଦେବେ ମୋ ମନ୍ଦିର ହେ ବାପା ମୋର ନେବି ମୁଁ ହଜାର ହଜାର କଳସ ଭାର ଏ ଢୋଲିଆ ରାତିରେ ମନ୍ତ ସ୍ୱପ୍ନ ଦେଶ ଦେଲେ ମା ଶୁଣ ତାପର ଘଟଣା କହୁଛି ମୁଁ ଯାହା ପ୍ରଭାତରୁ ନିଦ୍ରା ତେଜି ସେ ଦେଶ ବେହେରା ଦ୍ୱାର ଖୋଲି ଦେଖନ୍ତେ ବାରିକ ଏକ ପରା କହିଥାନ୍ତେ ତୁମ ଝିଅ ଯେ ପ୍ରଭାତେ କହିଲା ମୋତେ ବାପା ଡକେଇଛନ୍ତି ତୋତେ କ୍ଷୌର ନିମନ୍ତେ ଏହା ଶୁଣି ରେ ସବେ ହେରା ମନେ ଭାଳେ ମୁଁ କାହାକୁ ଡାକି ପଠାଇ ନାହିଁ ସକାଳେ କଥା ତାଙ୍କ ପଡିଗଲା ମନ ସକାଳେ ପ୍ରଥମେ ଯାର ହୋଇବ ଦର୍ଶନ ସେହି ବ୍ୟକ୍ତି ହେବନି ରେ ମାଙ୍କ ପୂଜକ ଏହି ବାରିକ ସେ ପୂଜକ ମାଙ୍କ ଛାଡୁଛି ଡାକ ସେଦିନ ବାରିକ କୁଳ ମାଙ୍କ ଅର୍ଚ୍ଚନା ପୂଜା ବିଧି କରୁଥାନ୍ତି ହୋଇ ସୁଚି ମନା ଏ ରୂପେ ହେଲା ମାଙ୍କ ମହିମା ପ୍ରଚାର ହୁଏ ଠାକୁରାଣୀ ଯାତ୍ରା ବହୁ ଆଡମ୍ବର କେତେ ବେଶ କଳା କୁଞ୍ଜ ହୁଏ କେତେ ରଥ ଦେଖିଲେ ତୁ ତ ହୋଇବୁ ଭାରି ଆଶଙ୍କିତ ମାଙ୍କ ଜାତ ଆରେ ଶାସ୍ତ୍ରରେ ଅଛି ନୀଳାଦ୍ରଉ ଦଶ ବର୍ଷାଣୀ ଗୁଣ୍ଡିଚା ମନ୍ଦିରେ ଦିନେ ଦିବା ଦର୍ଶନଂ ପୁନଃ ରାତ୍ରଉ ଦଶ ଗୁଣ ଭବେ ଅର୍ଥାତ୍ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କୁ ଦଶ ବର୍ଷ ଦର୍ଶନ କଲେ ଯେତିକି ପୁଣ୍ୟ ମିଳେ ଗୁଣ୍ଡିଚା ଯାତ୍ରା ବେଳେ ଗୁଣ୍ଡିଚା ମନ୍ଦିରରେ ଗୋଟିଏ ଦିନ ଦର୍ଶନରେ ଠିକ୍ ତାର ଅନୁରୂପ ଫଳ ମିଳିଥାଏ ଶ୍ରୀମନ୍ଦିରେ ଜଗନ୍ନାଥଙ୍କୁ ଦଶ ବର୍ଷ ଦର୍ଶନ କଲେ ଯେତେ ପୁଣ୍ୟ ଗୁଣ୍ଡିଚା ମନ୍ଦିରେ ଗୋଟେ ଦିନ ଦର୍ଶନ ଦଶ ଗୁଣ ଫଳ ହୋଇଥାଏ ପ୍ରାପ୍ତ ପତିତ ପାବନ ଯାତରା ପରା ଗୁଣ୍ଡିଚା ଯାତ ଠିକ ସେଇଭଳି ଠାକୁରାଣୀ ଯାତ୍ରା ବେଳେ ମାଙ୍କୁ ଯଦି ଥରେ ଦର୍ଶନ କରାଯାଏ ସ୍ୱୟଂ ପତିତ ପାବନି ପ୍ରତ୍ୟକ୍ଷ ବୋଇ ମା ବୁଢ଼ୀ ଠାକୁରାଣୀ ପତିତ ଜନମାନଙ୍କୁ ଏହି ଭବସାଗରରୁ ଅଚିରେ ଉଦ୍ଧାର କରିଥାନ୍ତି ଏ ରୂପେ ମାଙ୍କ ମହିମା ତତେ କହୁଛି ଶୁଣ ଯାତ୍ରା ବେଳେ ଯଦି ମାଙ୍କୁ ଥରେ କରୁ ଦର୍ଶନ କରିଦେବ ଭବସାଗରୁ ପାପ ହେବ ମୋଚନ ପତିତ ପାବନି ଜାତ ଏ ଶୁଣ ମୋର ବଚନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମିତି ବାହୁଡ଼ା ଯାତ୍ରା ବେଳେ ମାଉସୀଙ୍କ ଘରେ ପୋଡ଼ ପିଠା ଖାଇ ଶ୍ରୀମନ୍ଦିରକୁ ଫେରିଥାନ୍ତି ସାଆନ୍ତାଣୀ ମା ବୁଢ଼ୀ ଠାକୁରାଣୀ ମଧ୍ୟ ମନ୍ଦିରକୁ ବାହୁଡ଼ିବା ସମୟରେ ମାଙ୍କ ମାଉସୀ ଘରେ ଜୌରା ସାହି ସୁସେନାପତିଙ୍କ ଦୁଆରେ ଦଣ୍ଡେ ରହି ମନ୍ଦିରକୁ ଫେରିଥାନ୍ତି କାଳିଆ ଯେମିତି ବାହୁଡ଼ା ବେଳେ ମାଉସୀ ଘରେ ପୋଡ଼ ପିଠା ଖାଇ ସରାଗେ ଫେରେ ଶ୍ରୀମନ୍ଦିରେ ମା ମଧ୍ୟ ଦଣ୍ଡେ ରହନ୍ତି बाहुड़ी बाबा करे गुरु सेनापति दौड़ा खाही माउसी घरे अरे रथजात्रा बेले जेमिति स्वर्गरु देवता माने ओल्हाई आसी पतित पावन प्रभु जगन्नाथंकु दर्शन करिछंति ठीक सेइ भली मांकर एही पतित पावन ठाकुरानी यात्रा देखिबा निमित्त देवादेवी गण स्वर्गरु ओल्हाई आसी विभिन्न सुसज्जित रथमानंकु उपरे उपवेशन पूर्वक मांक दर्शन लाभ करिथंति रथजात्रा बेले जेमिति स्वर्ग देवता गण शांति जगन्नाथ को दर्शन से भली देवा देवी गण मत ओल्हाई आसी मां जात देखती रथ उपरे बसी रथ कला कुंज विषय करुछि मु बखाण केऊ देवा देवी केऊठि रखे विराजमान मांकर धर्म दोजादे कोमल वारी साही श्रीराम रथटी शंकर पुर साहिरे थाई पुरुणा ब्रह्मपुर साहिरे महावीर कर्ण कनक दुर्गा दे आगा साहिरे विराजमान बातुआरी साहिरे देख जाई बिचणा रथ हरिहर जुन रथटी खासपा साहिरे स्थित ज्वालामुखी रथ उभा दे कालू पात्र साहिरे शंखारी साहिरे लक्ष्मण रथ देख जाखरे नृसिंह मंदिर साहिरे रथ देख श्रीराम कि सुंदर दिशे देना साहिर वीर लक्ष्मण अरे शिवारूढ़ काली रथ दे षंड महांति साहि शांतराणी साहि रंपुला रथ देखिबु जाई बेसी बेहरा साहिरे देख मा ज्वालांक रथ सीताराम साहि नागादून रथ तिमि चित्र अरे नारायण रथ देखिबु मार्था पेता साहिरे बातुआरी साहि ईश्वर रथ देख सुखरे वीर परशुराम रथ नृसिंह मंदिर साहि बोईत रथ जे चंद्रमा साहि देखिबु जाई रजा साहि गले देखिबु परा रावण रथ शिव रथ बाला दीपेन्द्र साहि नवनिर्मित बेश पटुआर एते रे ताहा कहि हबनि देखि देले थरे जात तोर मन जीवनि मांकु सुमोरी ढोलिया ढोल बाही मृदुत पूरी ठाकुरानी चरणे सदा थाउ सोचित ए रूपे ठाकुरानी जाता हुई ब्रह्मपुरे पूरी ठाकुरानी मालो चाहिथिबु केदारे पूरी ठाकुरानी मालो चाहिथिबु केदारे पूरी ठाकुरानी मालो चाहिथिबु केदारे। जगतर मात सृष्टि आरंभ रे मा होइलु संभूत मान सृष्टि आरंभ रे मा होइलु संभूत मा तभी आई चुरिन रात्र मा ठाकुरानी सभी मत कृपा पात्र सृष्टि आरंभ रे मा होइलु संभूत মাল সৃষ্টি আরম্ভরে মা হইলু সম্ভূত ভিয়াই তুমা তুরি নরাত্র মা ঠাকুরানী কবি এ মা তো কৃপা পাত্র জানিবারে তো মায়া লো ঠাকুরাণী বারে হইথিবু মতে সাহা সিংহ পৃষ্ঠে বসি মা অসুর বিনাশী সিংহ রূপে বসি মা অসুর বিনাশী ত্রিপুর জিনিলু মা দুষ্ট দর্পনাশী ত্রিপুর জিনিলু মা দুষ্ট দর্পনাশী সিংহ পৃষ্ঠে বসি মা অসুর বিনাশী ত্রিপুর জিনিলু মা দুষ্ট দর্পনাশী অনাথ জনরে সাহায্য মহামায়ী ব্রহ্মপুরে উড়ি ঠাকুরাণী বোলাই মাত চাহি তীর্থ কৃপা মাই গো মহামাই রক্ষা কর মতে